ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ପ୍ରଗତି ପାଇଁ ଶାନ୍ତି ଗୁରୁତ୍ୱପୂର୍ଣ୍ଣ ବୋଲି ଓଡ଼ିଶା ଇତିହାସର କଳିଙ୍ଗ ଯୁଦ୍ଧ ଶିକ୍ଷା ଦେଇଥାଏ, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତର ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନର ମନ୍ତ୍ରକୁ ବିଶ୍ୱ ସ୍ୱୀକାର କରିଛି. ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ବିଧାନସଭା ସମେତ ଦୁଇ ପର୍ଯ୍ୟାୟରେ ଅନୁଷ୍ଠିତ ଉପନିର୍ବାଚନର ଆଜି ଭୋଟ୍ ଗଣତି. ଇସ୍ରାଏଲ୍ ଆକ୍ରମଣରେ ତିନି କମାଣ୍ଡରଙ୍କ ସହିତ ହମାସର ପାଞ୍ଚ ଜଣ ସଦସ୍ୟଙ୍କର ମୃତ୍ୟୁ ଏବଂ ଚାଇନା ମାଷ୍ଟର୍ସ 2024 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ମିଳିତ ପୁରୁଷ ବର୍ଗରେ ସେମିଫାଇନାଲ୍ ମ୍ୟାଚ୍ ଖେଳିବେ ଭାରତର ଚିରାଗ ସେଟ୍ଟି ଏବଂ ସାତ୍ୱିକ ସାଇରାଜ ରାଙ୍କିରେଡ୍ଡିଙ୍କ ଯୋଡ଼ି. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଓଡ଼ିଶା ଇତିହାସର କଳିଙ୍ଗ ଯୁଦ୍ଧ ଅଧ୍ୟାୟକୁ ବିଶ୍ୱକୁ ଶାନ୍ତିର ମାର୍ଗ ପ୍ରଦର୍ଶନ କରିପାରିବ. ନୂଆଦିଲ୍ଲୀର ଜେଏଲ୍ଏନ୍ ଷ୍ଟାଡିୟମ୍ଠାରେ ତିନିଦିନିଆ ଓଡ଼ିଶା ପର୍ବ କାର୍ଯ୍ୟକ୍ରମକୁ ଗତକାଲି ଉଦ୍ଘାଟନ କରି ରାଷ୍ଟ୍ରପତି କହିଛନ୍ତି, କଳିଙ୍ଗ ଯୁଦ୍ଧ ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରିଥିଲା. ଏହି ଯୁଦ୍ଧ ଲୋକଙ୍କୁ ପ୍ରଗତି ପାଇଁ ଶାନ୍ତି ଗୁରୁତ୍ୱପୂର୍ଣ୍ଣ ବୋଲି ଶିକ୍ଷା ଦେଇଥାଏ. ବିଶ୍ୱର କିଛି ଅଂଶ ଆଜି ମଧ୍ୟ ସଂଘର୍ଷର ସମ୍ମୁଖୀନ ହେଉଛି. ଓଡ଼ିଶା ସଂସ୍କୃତିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ସହିଷ୍ଣୁତା. ରାଷ୍ଟ୍ରପତି ମୁର୍ମୁ ସମସ୍ତଙ୍କୁ ସ୍ନେହ ଏବଂ ସୌହାର୍ଦ୍ଦର ସହ ବଞ୍ଚିବା ସହିତ ରାଜ୍ୟ ଏବଂ ଦେଶ ପାଇଁ ଯଥାସମ୍ଭବ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି. ଓଡ଼ିଶା କଳା, ସାହିତ୍ୟ, ନୃତ୍ୟ, ସଙ୍ଗୀତ ଏବଂ ଖାଦ୍ୟର ସମୃଦ୍ଧ ଐତିହ୍ୟ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବାରେ ଓଡ଼ିଶା ପର୍ବ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଗତ 10 ବର୍ଷ ମଧ୍ୟରେ ଏନ୍ଡିଏ ସରକାର ଗ୍ରହଣ କରିଥିବା ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନର ମନ୍ତ୍ରକୁ ସମଗ୍ର ବିଶ୍ୱ ସ୍ୱୀକାର କରିଛି. ଜର୍ମାନର ଷ୍ଟୁଟଗାର୍ଟଠାରେ ଏକ ଗଣମାଧ୍ୟମ ସଂସ୍ଥା ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି. କାର୍ଯ୍ୟକ୍ରମର ବିଷୟବସ୍ତୁ ଭାରତ ଜର୍ମାନୀ ସ୍ଥାୟୀ ଅଭିବୃଦ୍ଧି ପାଇଁ ଏକ ରୋଡ୍ମ୍ୟାପ୍ ରହିଥିଲା. ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବରେ ପରିଣତ ହୋଇଛି. ବିଶ୍ୱର ପ୍ରତ୍ୟେକ ଦେଶ ଭାରତର ଏହି ଯାତ୍ରାରେ ସହଯୋଗ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଜର୍ମାନୀର ଫୋକସ୍ ଅନ୍ ଇଣ୍ଡିଆ ଦସ୍ତାବିଜ୍ ଏହାର ଏକ ଉଦାହରଣ ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି. ପ୍ରତ୍ୟେକ କ୍ଷେତ୍ର ପାଇଁ ଭାରତ ନୂତନ ନୀତି ପ୍ରଣୟନ କରିଛି ଏବଂ ଏକବିଂଶ ଶତାବ୍ଦୀରେ ଦ୍ରୁତ ଅଭିବୃଦ୍ଧି ହାସଲ ଲକ୍ଷ୍ୟ ପାଇଁ ପ୍ରସ୍ତୁତ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି. ବ୍ୟବସାୟକୁ ସହଜ କରିବା ଲକ୍ଷ୍ୟରେ ସରକାର ଆବଶ୍ୟକ ପ୍ରୋହାହନ ପ୍ରଦାନ କରୁଛନ୍ତି. ସୁଲଭ ପୁଞ୍ଜି ଉପଲବ୍ଧ କରାଇବା ଲକ୍ଷ୍ୟରେ ଦେଶର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି. ବିଭିନ୍ନ କ୍ଷେତ୍ରରେ ଭିଭିଭୂମିକୁ ମଜବୁତ କରାଯିବା ସହିତ ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି. ଜର୍ମାନୀ ଭାରତର ବିକାଶ ଯାତ୍ରାରେ ଏକ ନିର୍ଭରଯୋଗ୍ୟ ଅଂଶୀଦାର ହେବ ବୋଲି ଶ୍ରୀ ମୋଦି ଆଶା ପ୍ରକାଶ କରିଛନ୍ତି. ଦୁଇ ଦେଶ ମଧ୍ୟରେ ପାରସ୍କରିକ ସହଯୋଗ ଅଧିକ ସୁଦୃଢ଼ ହୋଇଛି. ଭାରତରେ 1800ରୁ ଅଧିକ ଜର୍ମାନୀ କମ୍ପାନୀ କାର୍ଯ୍ୟ କରୁଛନ୍ତି. ଗତ 4 ବର୍ଷ ମଧ୍ୟରେ ଏହି କମ୍ପାନୀଗୁଡ଼ିକ ଭାରତରେ $15 ବିଲିୟନ୍ ନିବେଶ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି. ଆଗାମୀ ବର୍ଷଗୁଡ଼ିକରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ଅଧିକ ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି. ମେକ୍ ଇନ୍ ଇଣ୍ଡିଆ ଅଭିଯାନ ସହିତ ଜଡ଼ିତ ଉତ୍ପାଦନକାରୀଙ୍କୁ ପ୍ରୋହାହନ ପ୍ରଦାନ କରାଯାଇଛି ବୋଲି ଶ୍ରୀ ମୋଦି ଉଲ୍ଲେଖ କରିବା ସହିତ ମୋବାଇଲ୍ ଏବଂ ବୈଦ୍ୟୁତିକ ଉତ୍ପାଦନ କ୍ଷେତ୍ରରେ ଭାରତ ବିଶ୍ୱର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ର ଭାବେ ମାନ୍ୟତା ପାଇଛି ବୋଲି କହିଛନ୍ତି. ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ୍ ଗଣତି ଅନୁଷ୍ଠିତ ହେବ. ଝାଡ଼ଖଣ୍ଡ ମୁଖ୍ୟ ନିର୍ବାଚନ ଅଧିକାରୀ କେ ରବିକୁମାର କହିଛନ୍ତି, 81 ବିଧାନସଭା ଆସନର ଭୋଟ୍ ଗଣତି ପାଇଁ 24 କେନ୍ଦ୍ର ସ୍ଥାପନ କରାଯାଇଛି. ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ 8:30 ଭୋଟ୍ ଗଣତି ଆରମ୍ଭ ହେବ. 9:30 ପ୍ରାରମ୍ଭିକ ଫଳାଫଳର ସୂଚନା ମିଳିପାରିବ ବୋଲି ଶ୍ରୀ କୁମାର କହିଛନ୍ତି. ମହାରାଷ୍ଟ୍ରର 288 ବିଧାନସଭା ଆସନ ପାଇଁ ଆଜି ଭୋଟ୍ ଗଣତି କରାଯିବ. 8:00 ପ୍ରଥମେ ପୋଷ୍ଟାଲ ବ୍ୟାଲଟ୍ ଗଣତି ଆରମ୍ଭ ହେବ. ଇଭିଏମ୍ ଭୋଟ୍ ଗଣତି ପାଖାପାଖି 8:30 ଆରମ୍ଭ ହେବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି. ସମଗ୍ର ରାଜ୍ୟରେ 288 ଗଣତି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି. ବିଧାନସଭା ଭୋଟ୍ ଗଣତିର ତଦାରଖ ପାଇଁ 288 ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି. ଶୃଙ୍ଖଳିତ ଗଣତି ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି. ଏଥିସହିତ ଦୁଇଟି ସଂସଦୀୟ କ୍ଷେତ୍ର ଏବଂ 48 ବିଧାନସଭା ମଣ୍ଡଳୀ ପାଇଁ ହୋଇଥିବା ଉପନିର୍ବାଚନର ଭୋଟ୍ ଗଣତି ମଧ୍ୟ ଆଜି ଅନୁଷ୍ଠିତ ହେଉଛି। ସେଥିମଧ୍ୟରେ କେରଳର ୱାଇନାଡ୍ ଏବଂ ମହାରାଷ୍ଟ୍ରର ନାନ୍ଦେଡ୍ ସଂସଦୀୟ କ୍ଷେତ୍ର ରହିଛି। ବିଧାନସଭା ଉପନିର୍ବାଚନ ମଧ୍ୟରେ ଉତ୍ତରପ୍ରଦେଶର 9, ରାଜସ୍ଥାନର 7, ପଶ୍ଚିମବଙ୍ଗର 6, ଆସାମର 5, ବିହାର ଏବଂ ପଞ୍ଜାବର 4 ଲେଖାଏଁ, କର୍ଣ୍ଣାଟକର 3, କେରଳ, ମଧ୍ୟପ୍ରଦେଶ, ସିକ୍କିମ୍ର 2 ଲେଖାଏଁ ଏବଂ ଛତିଶଗଡ଼, ଗୁଜରାଟ, ଉତ୍ତରାଖଣ୍ଡ ଓ ମେଘାଳୟର 1 ଲେଖାଏଁ ଆସନ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇସ୍ରାଏଲ୍ର ଆକାଶମାର୍ଗରୁ ଆକ୍ରମଣରେ 3 କମାଣ୍ଡରଙ୍କ ସମେତ ହମାସର 5 ସଦସ୍ୟଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଆଇଡିଏଫ୍ ଏକ ବିବୃତ୍ତିରେ କହିଛି, ଗୁଇନ୍ଦା ସୂଚନା ଆଧାରରେ ବୁଧବାର ଏବଂ ଗୁରୁବାର ମଧ୍ୟରେ ଇସ୍ରାଏଲ୍ ବାୟୁସେନା ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା। ଗତବର୍ଷ ଅକ୍ଟୋବର 7 ଇସ୍ରାଏଲ୍ରେ ହମାସ ଆକ୍ରମଣ ସମୟରେ ମେଫାଲସିମ୍ ଗ୍ରାମ ନିକଟରେ ହତ୍ୟା ଏବଂ ଅପହରଣ ଘଟଣାରେ ଏହି 3 କମାଣ୍ଡର ସମ୍ପୃକ୍ତ ଥିବା ଅଭିଯୋଗ ରହିଥିଲା। ଆଇଡିଏଫ୍ କହିଛି, ଦିର୍ ଅର୍ ବାଲ୍ହା ସହରର ରକେଟ୍ ୟୁନିଟ୍ର ମୁଖ୍ୟ କମାଣ୍ଡର ମଧ୍ୟ ଏହି ଆକ୍ରମଣରେ ନିହତ ହୋଇଛନ୍ତି। ମିଥ୍ୟା ତଥ୍ୟ ଦାଖଲ ଅଭିଯୋଗ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବିରୁଦ୍ଧରେ ରହିଥିବା ଅଭିଯୋଗର ଦଣ୍ଡାଦେଶକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଆମେରିକାର ଜଣେ ବିଚାରପତି ଜୁଆନ୍ ମର୍ଚାନ୍ ଏହି ନିଷ୍ପତ୍ତି ଘୋଷଣା କରିବା ସହ କହିଛନ୍ତି, ବିନା ଆଇନଗତ ଜଟିଳତାରେ ଟ୍ରମ୍ପ ଆସନ୍ତା ଜାନୁଆରୀ ମାସରେ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିପାରିବେ। ଷ୍ଟର୍ମି ଡାଲିଏନ୍ସକୁ ଆଇନଗତ ଖର୍ଚ୍ଚ ବାବଦରେ ପ୍ରଦାନ କରିଥିବା ଅର୍ଥ ମିଥ୍ୟା ବୋଲି ତାଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗରେ ଶ୍ରୀ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ରାଷ୍ଟ୍ରପତି ନିର୍ବାଚନରେ ବିଜୟ ହାସଲ କରିଛନ୍ତି। ବିଚାରପତି ଜୁଆନ୍ ମର୍ଚାନ୍ ଜଣେ ରାଷ୍ଟ୍ରପତିଙ୍କୁ ଦଣ୍ଡିତ କରିବା ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ନିର୍ବାଚନରେ ହସ୍ତକ୍ଷେପ ଏବଂ ଗୋପନୀୟ ଦସ୍ତାବିଜ ସଂକ୍ରାନ୍ତରେ ଟ୍ରମ୍ପଙ୍କ ବିରୁଦ୍ଧରେ ଆଗତ ଫେଡେରାଲ୍ ମାମଲା ପ୍ରତ୍ୟାହୃତ ହେବାର ଆଶା କରାଯାଉଛି। ତେବେ ଜର୍ଜିଆ ନିର୍ବାଚନ ମାମଲା ଏପର୍ଯ୍ୟନ୍ତ ସମାଧାନ ହୋଇନଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 116 ସଂସ୍କରଣ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଭାରତୀୟ ସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ଗତକାଲି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ ପ୍ରତିରକ୍ଷା ମନ୍ତ୍ରୀ ମନବୀର ରାୟଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ନେପାଳ ଓ ଭାରତ ମଧ୍ୟରେ ପରସ୍କରର ସେନାମୁଖ୍ୟଙ୍କୁ ସମ୍ମାନଜନକ ଜେନେରାଲ୍ ଉପାଧି ପ୍ରଦାନର ଆଦାନ ପ୍ରଦାନ ବ୍ୟବସ୍ଥା ରହିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ଓଲି ଖୁସି ବ୍ୟକ୍ତ କରିଛନ୍ତି। ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି। ସୂଚନାଯୋଗ୍ୟ, ଜେନେରାଲ୍ ଦ୍ୱିବେଦୀ 5 ନେପାଳ ଗସ୍ତରେ ଅଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମେରିଟ୍ ସ୍କଲାରସିପ୍ ପାଇଁ ଅନ୍ଲାଇନ୍ ମାଧ୍ୟମରେ ଆବେଦନପତ୍ର ଆହ୍ୱାନ କରାଯାଇଛି। ସିବିଏସ୍ଇ 2024 ଦଶମ ଶ୍ରେଣୀ ପାସ୍ କରିଥିବା ତଥା ଅନୁବନ୍ଧିତ ବିଦ୍ୟାଳୟର 11 ଶ୍ରେଣୀରେ ପଢ଼ୁଥିବା ଏକକ ବାଳିକା ଏହି ସ୍କଲାରସିପ୍ ପାଇଁ ଆବେଦନ କରିପାରିବେ। ଏହା ବ୍ୟତୀତ 2023 ପ୍ରଦତ୍ତ ଦଶମ ଶ୍ରେଣୀ ସିବିଏସ୍ଇ ଏକକ ବାଳିକା ଛାତ୍ରୀବୃତ୍ତି ନବୀକରଣ ପାଇଁ ମଧ୍ୟ ଅନ୍ଲାଇନ୍ ମାଧ୍ୟମରେ ଆବେଦନପତ୍ର ଆହ୍ୱାନ କରାଯାଇଛି। ଆସନ୍ତା ମାସ 23 ସୁଦ୍ଧା ଆବେଦନ କରିବାର ସମୟସୀମା ଧାର୍ଯ୍ୟ ହୋଇଛି। ସିବିଏସ୍ଇର ୱେବ୍ସାଇଟ୍ରେ ସ୍କଲାରସିପ୍ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ବିବରଣୀ ଉପଲବ୍ଧ ରହିଛି ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଚାଇନା ମାଷ୍ଟର୍ସ 2024 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ୍ରେ ଭାରତର ଚିରାଗ ସେଟ୍ଟି ଏବଂ ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଆଜି ଦକ୍ଷିଣ କୋରିଆ ପ୍ରତିପକ୍ଷଙ୍କୁ ଭେଟିବେ। ପୁରୁଷ ମିଳିତ ବର୍ଗରେ ଏହି ଯୋଡ଼ି ଦକ୍ଷିଣ କୋରିଆର ଜିନ୍ ୟୋଙ୍ଗ୍ ଏବଂ ସିଓ ସିଂଙ୍କ ଯୋଡ଼ିଙ୍କ ମଧ୍ୟରେ ମୁକାବିଲା ହେବ। ପର୍ଥ ଟେଷ୍ଟ ମ୍ୟାଚ୍ର ଆଜି ଦ୍ୱିତୀୟ ଦିନର ଖେଳ, ଅଷ୍ଟ୍ରେଲିଆ ତା'ର ପ୍ରଥମ ଇନିଂସ 7 67 ରନ୍ରୁ ଖେଳ ଆରମ୍ଭ କରିବ। ଯଶପ୍ରୀତ ବୁମ୍ରା ଏପର୍ଯ୍ୟନ୍ତ 4 ୱିକେଟ୍ ଅକ୍ତିଆର କରିଛନ୍ତି। ଭାରତ ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ୍ର ଏହି ପ୍ରଥମ ମ୍ୟାଚ୍ ଗତକାଲିଠାରୁ ପର୍ଥର ଅପ୍ଟସ୍ ଷ୍ଟାଡିୟମ୍ଠାରେ ଆରମ୍ଭ ହୋଇଛି। ପ୍ରଗତି ପାଇଁ ଶାନ୍ତି ଗୁରୁତ୍ୱପୂର୍ଣ୍ଣ ବୋଲି ଓଡ଼ିଶା ଇତିହାସର କଳିଙ୍ଗ ଯୁଦ୍ଧ ଶିକ୍ଷା ଦେଇଥାଏ, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତର ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନର ମନ୍ତ୍ରକୁ ବିଶ୍ୱ ସ୍ୱୀକାର କରିଛି। ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ବିଧାନସଭା ସମେତ 2 ପର୍ଯ୍ୟାୟରେ ଅନୁଷ୍ଠିତ ଉପନିର୍ବାଚନର ଆଜି ଭୋଟ୍ ଗଣତି। ଇସ୍ରାଏଲ୍ ଆକ୍ରମଣରେ 3 କମାଣ୍ଡରଙ୍କ ସହିତ ହମାସର 5 ସଦସ୍ୟଙ୍କର ମୃତ୍ୟୁ। ଏବଂ ଚାଇନା ମାଷ୍ଟର୍ସ 2024 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ମିଳିତ ପୁରୁଷ ବର୍ଗରେ ସେମିଫାଇନାଲ୍ ମ୍ୟାଚ୍ ଖେଳିବେ ଭାରତର ଚିରାଗ ସେଟ୍ଟି ଏବଂ ସାତ୍ୱିକ ସାଇରାଜ ରାଙ୍କି ରେଡ୍ଡିଙ୍କ ଯୋଡ଼ି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।